ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜଳ ସଞ୍ଚୟ ଜନଭାଗିଦାରୀ ଅଭିଯାନ ଅଧୀନରେ ଷଷ୍ଠ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ଏହି ଅଭିଯାନରେ ମୋଟ 100ଟି ପୁରସ୍କାର ପ୍ରଦାନ କରାଯିବ। ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ଓଡ଼ିଶାର ଗଞ୍ଜାମ, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡ଼ା ଓ କଟକକୁ ପୁରସ୍କୃତ କରାଯିବ। ବିଭିନ୍ନ ଜଳ ପ୍ରକଳ୍ପକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ଏହିସବୁ ଜିଲ୍ଲାକୁ 25 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ। ଭୁବନେଶ୍ୱର ଲୋକସେବା ଭବନରେ ଆଜିଠାରୁ 2 ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀ ଆୟୋଜିତ ହେବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ 44ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓଡ଼ିଶା ପାଭିଲିୟନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି, ଓଡ଼ିଶା ପାଭିଲିୟନ ଏକ ଭାରତ ଶ୍ରେଷ୍ଠ ଭାରତ ଓ ଆତ୍ମନିର୍ଭର ଭାରତ ତଥା ଓଡ଼ିଶା ଭିଜନ 2036 ଦୃଷ୍ଟିକୋଣର ଏକ ସମ୍ମିଳିତ ପ୍ରୟାସ। ହସ୍ତଶିଳ୍ପ ପାଇଁ ବିଶ୍ୱ ଦରବାରରେ ପରିଚିତ ଓଡ଼ିଶା ଆଜି ପୁଞ୍ଜିନିବେଶ ପାଇଁ ଏକ ଉପଯୁକ୍ତ କ୍ଷେତ୍ର ଭାବେ ପରିଚୟ ଲାଭ କରିଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ଓଡ଼ିଶାର ପାଭିଲିୟନ ପ୍ରତିବର୍ଷ ପୁରସ୍କାର ଥୋଉଛି ତାଙ୍କର ଡେକରକୁ ନେଇକରି, ଆଉ ଏକ ଭାରତ ଭାରତର ସ୍କିମ୍ ଅନୁଯାୟୀ ଯାହା ମାଧ୍ୟମରେ ମୁଁ ଭାବୁଛି ଏ ବର୍ଷ ବି ଓଡ଼ିଶା ପାଭିଲିୟନଟା ପୁରସ୍କାର। ଓଡ଼ିଶାର ପ୍ରଡକ୍ଟର ଚାହିଦା ଅନ୍ତରାଷ୍ଟ୍ରୀୟ ମାର୍କେଟରେ ସବୁବେଳେ ଭଲ ରହିଛି।
ଏହି ମେଳା ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ଚାଲିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଦିନିକିଆ ଗଜପତି ଗସ୍ତରେ ଯାଇ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରିଠାରେ ନବନିର୍ମିତ ଇକୋ ଟୁରିଜିମ୍ କଟେଜ୍ ତଥା ରିସୋର୍ଟର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ମହେନ୍ଦ୍ରଗିରିର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରସ୍ତୁତ ହୋଇଥିବା ଡିପିଆର୍ ଉପରେ ସମୀକ୍ଷା କରିଥିଲେ। ସେଠାରେ ଆରମ୍ଭ କରାଯାଇଥିବା ଇକୋ ଟୁରିଜିମ୍ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ବେଙ୍ଗାଲୁରୁଠାରେ ଆୟୋଜିତ 3 ଦିନିଆ ଓଡ଼ିଶା ପର୍ବ 2025 ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ଦିବସରେ ରାଜ୍ୟ ପର୍ଯ୍ୟଟନ ବିଭାଗର କମିଶନର ବଲବନ୍ତ ସିଂହ ସମ୍ଭାବ୍ୟ ନିବେଶକଙ୍କ ସହ ଆଲୋଚନା କରିଥିଲେ। ଏହି ଅଧିବେଶନରେ ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ, ଉନ୍ନତ ସଂଯୋଗ ଓ ଭିତ୍ତିଭୂମି ବିକାଶ ପ୍ରଦର୍ଶିତ ହୋଇଥିଲା। ମହୋତ୍ସବରେ ଓଡ଼ିଶାର ସମୃଦ୍ଧ ଐତିହ୍ୟ, କଳା, ବିବିଧ ଖାଦ୍ୟ, ହସ୍ତଶିଳ୍ପ ପ୍ରଦର୍ଶନୀ ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିଥିଲା। ବଲାଙ୍ଗୀର ଜିଲ୍ଲା ଲୁଇସିଂହା ନିର୍ବାଚନ ମଣ୍ଡଳୀରେ ପୁଇଁତଲା ଗ୍ରାମର ଖେଳପଡ଼ିଆରେ ଆୟୋଜିତ ପ୍ରଥମ ଧନୁଯାତ୍ରା ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଛନ୍ତି। ସେ କହିଛନ୍ତି, ପଶ୍ଚିମାଞ୍ଚଳରେ ଧନୁଯାତ୍ରା ଏକ ପୁରାତନ ଲୋକ ସଂସ୍କୃତି, ତେଣୁ ଏହାକୁ ବଞ୍ଚାଇ ରଖିବା ଆମର କର୍ତ୍ତବ୍ୟ। ସମ୍ପୃକ୍ତ ଯାତ୍ରା ପଡ଼ିଆର ଉନ୍ନତିକରଣ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ 36 ବର୍ଷ ବୟସରେ ପରଲୋକ ହୋଇଛି। ହ୍ୟୁମାନ ଗତ କିଛିଦିନ ଧରି ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ। ବଲାଙ୍ଗୀରର ଟେଟ୍ଲାଗଡ଼ରେ ଜନ୍ମିତ ହ୍ୟୁମାନ ବହୁ ଓଡ଼ିଆ ସିନେମାରେ କଣ୍ଠଦାନ କରି ଖୁବ୍ ଲୋକପ୍ରିୟ ହୋଇପାରିଥିଲେ। ତାଙ୍କ ବିୟୋଗରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମୁଦ୍ରିତ ଗଣମାଧ୍ୟମରେ ବିଜ୍ଞାପନ ଦର 26% ବୃଦ୍ଧି କରିଛନ୍ତି। ଦୈନିକ 1 ଲକ୍ଷରୁ ଅଧିକ ପ୍ରକାଶିତ ହେଉଥିବା ଖବରକାଗଜରେ କଳାଧଳା ବିଜ୍ଞାପନ ଦର ବର୍ଗ ସେଣ୍ଟିମିଟର ପିଛା 47.40 ରୁ 69.68 ବୃଦ୍ଧି କରାଯାଇଛି। ଏହି ଦର ବୃଦ୍ଧି ଫଳରେ ସରକାର ଏବଂ ଗଣମାଧ୍ୟମ କ୍ଷେତ୍ର ଉଭୟ ଲାଭ ପାଇବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ପୁଲିସ୍ ପକ୍ଷରୁ ଗତ 1 ମାସ ଧରି ଚାଲିଥିବା ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଛି। ଛତ୍ରପୁର ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାଇବର ଅପରାଧଠାରୁ ଦୂରେଇ ରହିବା ପାଇଁ ବ୍ୟାପକ ସଚେତନତା ଜରୁରୀ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ପଞ୍ଚାୟତ ସମ୍ମିଳନୀ କକ୍ଷରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜନ୍ମ ଶତବାର୍ଷିକୀ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତା 24 ତାରିଖରେ ଏକ ଜିଲ୍ଲାସ୍ତରୀୟ ପଦଯାତ୍ରା, ସାଂସ୍କୃତିକ ସଫେଇ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଜଣାପଡ଼ିଛି। ହାଇଦ୍ରାବାଦରେ ଚାଲିଥିବା ପାରା ସୁଇମିଂ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଗତକାଲି ଓଡ଼ିଶା 26ଟି ପଦକ ହାସଲ କରିଛି। ଏଥିରେ 4ଟି ସ୍ୱର୍ଣ୍ଣ, 13ଟି ରୌପ୍ୟ ଓ 9ଟି ବ୍ରୋଞ୍ଜ ପଦକ ରହିଛି। ଏହାସହ ପ୍ରତିଯୋଗିତାରେ ଓଡ଼ିଶାର ପଦକ ସଂଖ୍ୟା 33କୁ ବୃଦ୍ଧି ପାଇଛି। ସମଗ୍ର ରାଜ୍ୟରେ ଶୀତର ପ୍ରଭାବ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ଶୀତଲହରୀ ଜାରି ରହିବା ନେଇ କନ୍ଧମାଳ, ଝାରସୁଗୁଡ଼ା, ଖୋର୍ଦ୍ଧା ଏବଂ ସୁନ୍ଦରଗଡ଼ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।